ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, କାରଣ ପାପର ବେତନ ମୃତ୍ୟୁ, କିନ୍ତୁ ଈଶ୍ୱରଙ୍କ ଅନୁଗ୍ରହ ଦାନ ଆମ୍ଭମାନଙ୍କର ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଅନନ୍ତ ଜୀବନ ଅଟେ। ଆସନ୍ତୁ ସେହି ମୃତ୍ୟୁର ଭୟରୁ ରକ୍ଷା ପାଇ ଅନନ୍ତ ଜୀବନର ଅଧିକାରୀ ହେବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
প্রিয় শ্রোতা বন্ধু, আজির এই শুভ অবসরের আমার জীবিত তথা উদ্ধারকর্তা প্রভু যীশুখ্রীষ্ট বহুমূল্য নামের শুভেচ্ছা জনায়ে আজির এই পথ প্রদর্শিকা কার্যক্রমের অংশ হওয়া নিমন্তে আপনার স্বাগত করে আপনার সহযোগ তথা মতামত নিমন্তে বিশেষ ধন্যবাদ। আপনার প্রশ্নর উত্তর মধ্যে আমি পত্র মাধ্যমে পঠাই সারিছু, তা বোধবে আপনার হস্তগত হয়ে সারিথিব। যদি তাহা আপনার সন্তোষজনক হয়ে নথায় তাহলে তুরন্ত পত্র মাধ্যমে আম সহ যোগাযোগ করন্তু। আও বিশেষ অনুরোধ, আপনি নিজে এই কার্যক্রম শুণবা সঙ্গে সঙ্গে অন্য মানুষ মধ্যে শুণাইবার সাহায্য করন্তু। আও সেমানকু আম সহ পত্র মাধ্যমে যোগাযোগ করিবা নিমিত্ত উৎসাহিত করন্তু। এতিসহ আপনার যদি কোনসি প্রার্থনার অনুরোধ রয়েছে কিংবা জীবনর সাক্ষ্য রয়েছে তাহলে তা লেখি জনাইলে আমি আপনার নিমন্তে মধ্যে প্রার্থনা করিব। প্রভু যীশুঙ্কর অনুগ্রহ আপনার সহবর্তী হেউ। আসন্তু প্রভুঙ্কর বাক্য মধ্যকু যিবা পূর্বরু সংক্ষেপে প্রার্থনা করিবা। প্রিয় পবিত্র প্রভু, তোমার পবিত্র নামর ধন্যবাদ করুছ যে তুমি আমি জীবিত মানক মধ্যে নামস্থান দিয়েছ। প্রভু ধন্যবাদ করুছ যে তুমি শ্রোতাবন্ধু মানকর সমস্যা সমাধান করিয়েছ, তুমি অনেকঙ্কু সুস্থতা দিয়েছ। হ্যাঁ প্রভু, আজি মধ্যে যে মানে তোমঠার সুস্থতার অপেক্ষার অছন্তি, প্রভু তুমি সেমানকু সুস্থতা দিও। যে মানে প্রভু ପାପରୁ ଉଦ୍ଧାର ପାଇବା ନିମନ୍ତେ ପ୍ରଭୁ ତୁମ ନିକଟରେ ଅନୁତପ୍ତ, ପ୍ରଭୁ ତୁମେ ସେମାନଙ୍କୁ ପାପରୁ ଉଦ୍ଧାର କରି ସେମାନଙ୍କ ଜୀବନରେ ସେହି ଶାନ୍ତି ଆନନ୍ଦ ତୁମେ ଭରିଦିଅ। ପ୍ରଭୁ ପ୍ରତ୍ୟେକଙ୍କର ସମସ୍ୟା ତୁମେ ସମାଧାନ କର। ଆଜିର ଏହି କାର୍ଯ୍ୟକ୍ରମ ମଧ୍ୟ ଦେଇ ତୁମେ ଆମମାନଙ୍କ ସହିତ କଥା କୁହ, ତୁମର ପବିତ୍ର ଉପସ୍ଥିତି ଆମମାନଙ୍କୁ ଉପଲବ୍ଧି କରିବା ପାଇଁ ଦିଅ। ଆଜିର ଏହି କାର୍ଯ୍ୟକ୍ରମ ମଧ୍ୟ ଦେଇ ତୁମେ ଆମମାନଙ୍କର ସଙ୍ଗରେ କଥା କୁହ, ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆଜି ଆମେ ସେହି ପ୍ରଥମ କରନ୍ଥୀୟ ତହିଁର ଏଗାର ପର୍ବର ସତର ପଦରୁ ଆରମ୍ଭ କରି ଚଉତିରିଶ ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବାକୁ ଯିବା। ଆଜିର ମୁଖ୍ୟ ଆଲୋଚନାର ପ୍ରସଙ୍ଗ ହେଉଛି ପ୍ରଭୁ ଭୋଜ, ଯାହାକି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ସେହି କୃଷ୍ୟ ମୃତ୍ୟୁକୁ ସ୍ମରଣ କରି ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀ ଖ୍ରୀଷ୍ଟଙ୍କର ଦ୍ୱିତୀୟ ଆଗମନ ପର୍ଯ୍ୟନ୍ତ ସେହି ଭୋଜ ପାଳନ କରନ୍ତି। ଏହା ହିଁ ହେଉଛି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ରକ୍ତରେ ସ୍ଥାପିତ ନୂତନ ନିୟମ। ଈଶ୍ୱରଙ୍କ ସହିତ ସମ୍ପର୍କ ସ୍ଥାପନରେ ଏହା ହେଉଛି ସବୁଠାରୁ ପବିତ୍ର ଅଂଶ। କିନ୍ତୁ ଏହି ଭୋଜକୁ ଯଦି ବାସ୍ତବ ପବିତ୍ରତାର ତଥା ଆନ୍ତରିକତାର ସହିତ ଗୁରୁତ୍ୱ ଦେଇ ପାଳନ କରାନଯାଏ ତାହେଲେ ସେହି ବ୍ୟକ୍ତି ଈଶ୍ୱରଙ୍କ ଦ୍ୱାରା ବିଚାରିତ ହୁଏ। ପାଉଲ ଏଠାରେ କହନ୍ତି ଯେ ଆମେ ଯେଉଁପରି ଭାବରେ ଏହି ପ୍ରଭୁଭୋଜକୁ ପାଳନ କରୁ ସେହିପରି ଭାବେ ଈଶ୍ୱର ଆମମାନଙ୍କର ବିଚାର କରନ୍ତି। ପ୍ରକୃତରେ ଦେଖିବାକୁ ଗଲେ କରିନ୍ଥୀୟ ମଣ୍ଡଳୀର ଖ୍ରୀଷ୍ଟ ବିଶ୍ୱାସୀମାନେ ଯେଉଁପରି ଭାବେ ଏହି ପ୍ରଭୁଭୋଜ ପାଳନ କଲେ ତଦନୁଯାୟୀ ସେମାନେ ଈଶ୍ୱରଙ୍କ ଦ୍ୱାରା ବିଚାରିତ ହୋଇ ଅସୁସ୍ଥତା ଓ ମୃତ୍ୟୁ ଭୋଗ କଲେ। ସେମାନେ ଈଶ୍ୱରଙ୍କ ଶରୀରକୁ ଗୁରୁତ୍ୱ ମଣିଲେ ନାହିଁ। ଆଜି ମଧ୍ୟ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ଜୀବନରେ ସେହି ଦୁର୍ବଳତା ଦେଖାଯାଏ। ସେମାନେ ଈଶ୍ୱରଙ୍କ ଶରୀରକୁ ଗୁରୁତ୍ୱ ମଣନ୍ତି ନାହିଁ, କିନ୍ତୁ ଏହି ପ୍ରଭୁଭୋଜ ଖ୍ରୀଷ୍ଟୀୟ ସେବା ଉପାସନା ମଧ୍ୟରେ ସବୁଠାରୁ ଉତ୍ତମ ତଥା ପବିତ୍ର ସେବା କାର୍ଯ୍ୟ। ଖ୍ରୀଷ୍ଟ ବିଶ୍ୱାସୀର ଖ୍ରୀଷ୍ଟ ଓ ପିତା ଈଶ୍ୱରଙ୍କର ସହିତ ଏହା ଏକ ପବିତ୍ର ସହଭାଗିତା। ଚାରୋଟି ସୁଷମାଚାର ମଧ୍ୟରୁ ତିନୋଟି ସୁଷମାଚାର ମଧ୍ୟରେ ଏହି ପ୍ରଭୁଭୋଜର ପ୍ରତିଷ୍ଠା ବିଷୟକୁ ଆପଣ ଲକ୍ଷ୍ୟ କରିବାକୁ ପାରିବେ ଓ ଏହା ଏହି ପତ୍ରରେ ମଧ୍ୟ ପୁନରାବୃତ୍ତି କରାଯାଇଅଛି। କିନ୍ତୁ ଏକ କୌତୁହଳର ବିଷୟ ହେଉଛି ଯେ ପବିତ୍ର ଧର୍ମଶାସ୍ତ୍ର ମଧ୍ୟରେ କୌଣସିଠାରେ ପ୍ରଭୁ ଯୀଶୁଙ୍କର ଜନ୍ମଦିନ ପାଳନ କରିବା ନେଇ ଆଦେଶ ଦିଆଯାଇ ନାହିଁ। ମାତ୍ର ଯେଉଁମାନେ ତାହାଙ୍କର ଲୋକ ବା ବିଶ୍ୱାସୀ ସେମାନେ ଯେପରି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ସେହି କୃଷୀୟ ମୃତ୍ୟୁକୁ ସ୍ମରଣ କରି ତାହା ପାଳନ କରନ୍ତି ଏଥିନିମନ୍ତେ ଅନୁରୋଧ କରାଯାଇଅଛି ଓ ଆଦେଶ ଦିଆଯାଇଅଛି। ପାଉଲ ପ୍ରଭୁଭୋଜ ପାଳନ କରିବା ଉପରେ ବିଶେଷ ଗୁରୁତ୍ୱ ପ୍ରଦାନ କରନ୍ତି। ଏହି 11:23 ସେ କହନ୍ତି, କାରଣ ମୁଁ ପ୍ରଭୁଙ୍କଠାରୁ ପ୍ରାପ୍ତ ଯେଉଁ ଶିକ୍ଷା ତୁମମାନଙ୍କୁ ପ୍ରଦାନ କରିଅଛି ତାହା ଏହି ଶତ୍ରୁ ହସ୍ତରେ ସମର୍ପିତ ହେବା ରାତ୍ରିରେ ପ୍ରଭୁ ଯୀଶୁ ରୋଟି ଘେନି ଧନ୍ୟବାଦ ଦେଇ ତାହା ଭାଙ୍ଗି କହିଲେ, ଏହା ତୁମମାନଙ୍କ ନିମନ୍ତେ ମୋହର ଶରୀର, ମୋତେ ସ୍ମରଣ କରିବା ନିମନ୍ତେ ଏହା କର। ପାଉଲ ଏହା ସିଧାସଳଖ ଭାବବାଣୀ ଦ୍ୱାରା ପ୍ରାପ୍ତ ହୋଇଥିଲେ। ସେଥିପାଇଁ ପ୍ରଥମ କରିନ୍ଥୀୟ 15:3 ଲେଖା ଅଛି, କାରଣ ଯେଉଁ ଯେଉଁ ଶିକ୍ଷା ମୁଁ ପାଇଥିଲି ସେଥିମଧ୍ୟରୁ ଏହି ପ୍ରଧାନ ଶିକ୍ଷା ତୁମମାନଙ୍କୁ ପ୍ରଦାନ କରିଥିଲି, ଯଥା ଖ୍ରୀଷ୍ଟ ଶାସ୍ତ୍ର ଅନୁସାରେ ଆମ୍ଭମାନଙ୍କ ପାପ ନିମନ୍ତେ ମୃତ୍ୟୁଭୋଗ କଲେ। ପାଉଲ ସିଧାସଳଖ ସୁଷମାଚାରର ଭାବବାଣୀ ଗ୍ରହଣ କରିଥିଲେ ଓ ପ୍ରଭୁଭୋଜର ଭାବବାଣୀ ମଧ୍ୟ ଗ୍ରହଣ କରିଥିଲେ। ପ୍ରଭୁ ଏହି ପ୍ରଭୁଭୋଜ ବିଷୟ ନେଇ ପାଉଲଙ୍କୁ ଏକ ବିଶେଷ ନିୟମ ପ୍ରଦାନ କରିଥିଲେ, ଯଦିଓ ସେ ସେହି ଉପର କୋଠରୀରେ ଯୀଶୁ ଓ ତାଙ୍କର ଶିଷ୍ୟମାନଙ୍କ ସହିତ ସେହି ପ୍ରଭୁଭୋଜ ପ୍ରତିଷ୍ଠା ସମୟରେ ନଥିଲେ, ତେବେ ସେ ସମୟର ପ୍ରଭୁଭୋଜ ପାଳନ ଓ ବର୍ତ୍ତମାନର ପ୍ରଭୁଭୋଜ ପାଳନ ମଧ୍ୟରେ ଯଦିଓ ପାର୍ଥକ୍ୟତା ପରିଲକ୍ଷିତ ହୁଏ, ମାତ୍ର ଏହାର ବାସ୍ତବ ମୌଳିକତା ଓ ଅଭିପ୍ରାୟ ଏକ। ତେବେ ସେ ଯାହା ହେଉନା କାହିଁକି ଏହି ବିଷୟ ମଧ୍ୟ ଦେଇ ପାଉଲ ଯେଉଁ ଶିକ୍ଷା ପ୍ରଦାନ କରିଅଛନ୍ତି ତାହା ଆଜି ଆମମାନଙ୍କ ଜୀବନ ନିମନ୍ତେ ମଧ୍ୟ ପ୍ରଯୁଜ୍ୟ। 17 ଲେଖା ଅଛି, କିନ୍ତୁ ତୁମମାନଙ୍କର ସମାଗମ ଯେ ହିତକର ନ ହୋଇ ବରଂ ଅହିତକର ହେଉଅଛି, ଏଥିରେ ମୁଁ ତୁମମାନଙ୍କର ପ୍ରଶଂସା କରି ନ ପାରି ଏହି ଆଦେଶ ଦେଉଅଛି। ଅନ୍ୟ ଅର୍ଥରେ କହିବାକୁ ଗଲେ ପାଉଲ କହିବାକୁ ଚାହାନ୍ତି, ସେମାନେ ଏକ ମହାନ ଆତ୍ମିକ ଆଶୀର୍ବାଦର ନିମନ୍ତେ ଏକତ୍ରିତ ହେବା ଉଚିତ, ମାତ୍ର ଏହା ସେପରି ଘଟୁନଥିଲା। 18 ଲେଖା ଅଛି, କାରଣ ପ୍ରଥମରେ ମୁଁ ଶୁଣୁଅଛି ଯେ ମଣ୍ଡଳୀ ସ୍ୱରୂପେ ତୁମମାନଙ୍କର ସମାଗମ ସମୟରେ ତୁମମାନଙ୍କ ମଧ୍ୟରେ ଦଳଭେଦ ଘଟିଥାଏ, ଆଉ ମୁଁ କେତେ ପରିମାଣରେ ଏହା ବିଶ୍ୱାସ କରୁଅଛି। ପାଉଲଠାରେ ଗୀର୍ଜାଗୃହକୁ ବଢ଼ାଇବା ନେଇ କହୁନାହାନ୍ତି, ମାତ୍ର ସେ ଏଠାରେ କହିବାକୁ ଚାହାନ୍ତି ଯେ ଯେତେବେଳେ ଖ୍ରୀଷ୍ଟ ବିଶ୍ୱାସୀମାନେ ଏକମନ ଓ ଏକମେଳି ହୋଇ ସମବେତ ହୁଅନ୍ତି ତାହା ହେଉଛି ବାସ୍ତବ ମଣ୍ଡଳୀ। ପାଉଲ ଏଠାରେ ମଣ୍ଡଳୀର ଏକତା ପ୍ରତି ଦୃଷ୍ଟି ଦିଅନ୍ତି। ସେ ବାହିକତା ଉପରେ ବା ଗୀର୍ଜାଗୃହର ବାହ୍ୟ ସୌନ୍ଦର୍ଯ୍ୟତା ଉପରେ ବା ନାମକରଣ ଉପରେ ଦୃଷ୍ଟି ଦିଅନ୍ତି ନାହିଁ, ମାତ୍ର ଆତ୍ମିକତା ଓ ଏକତା ଉପରେ ଦୃଷ୍ଟି ଦିଅନ୍ତି। କାରଣ ମଣ୍ଡଳୀ ଗୀର୍ଜାଗୃହକୁ ନେଇ ନୁହେଁ, ମାତ୍ର ଖ୍ରୀଷ୍ଟ ବିଶ୍ୱାସୀମାନଙ୍କର ଏକତ୍ରୀକରଣକୁ ନେଇ ଗଠିତ ହୋଇଥାଏ। ଯଦି ସେହି ଏକତ୍ରୀକରଣରେ ନାନା ପ୍ରକାର ଦଳଭେଦ ବା ମତଭେଦ ଦେଖାଯାଏ, ତାହେଲେ ତଦ୍ୱାରା ଖ୍ରୀଷ୍ଟଙ୍କର ଅଗୌରବ ହୁଏ। କରିନ୍ଥୀୟ ମଣ୍ଡଳୀ ମଧ୍ୟରେ ତାହା ହିଁ ଦେଖାଦେଇଥିଲା, ଯଦ୍ୱାରା ତହିଁର ପ୍ରଭାବ ମଧ୍ୟ ସେହି ପ୍ରଭୁଭୋଜ ପାଳନରେ ପଡ଼ିଥିଲା। 19 ଲେଖା ଅଛି, ଯେପରି ତୁମମାନଙ୍କ ମଧ୍ୟରେ ପରୀକ୍ଷାସିଦ୍ଧ ଲୋକମାନେ ପ୍ରକାଶିତ ହୁଅନ୍ତି, ଏଥିପାଇଁ ତୁମମାନଙ୍କ ମଧ୍ୟରେ ତ ଦଳଭେଦ ନିଶ୍ଚୟ ଘଟିବ। ଏତଦ୍ୱାରା ପାଉଲ ସେମାନଙ୍କୁ ଜଣାଇଦେବାକୁ ଚାହାନ୍ତି ଯେ ତୁମମାନଙ୍କ ମଧ୍ୟରେ ଅନେକ ଭ୍ରାନ୍ତ ମତବାଦ ସବୁ ରହିଅଛି ଓ ଭ୍ରାନ୍ତ ଶିକ୍ଷାରେ ପରିଚାଳିତ ହେଉଥିବା ଲୋକମାନେ ଅଛନ୍ତି। ତେଣୁକରି ସେମାନଙ୍କ ମଧ୍ୟରେ ଥିବା ପରୀକ୍ଷାସିଦ୍ଧ ଲୋକମାନେ ଯେପରି ପ୍ରକାଶ ପାଆନ୍ତି, ଏଥିନିମନ୍ତେ ଦଳଭେଦ ନିଶ୍ଚୟ ଘଟିବ। ପ୍ରଭୁ ସେମାନଙ୍କ ମଧ୍ୟରୁ ତାହାଙ୍କର ପରୀକ୍ଷାସିଦ୍ଧ ଲୋକମାନଙ୍କୁ ପୃଥକ କରିବାକୁ ଯାଉଅଛନ୍ତି। କୋଡ଼ିଏ ପଦରେ ଲେଖା ଅଛି, ତୁମମାନଙ୍କର ସମାଗମ ହେବା ସମୟରେ ତୁମେମାନେ ପ୍ରଭୁଭୋଜ ପାଳନ କରିନଥାଅ। ସେମାନଙ୍କ ନିମନ୍ତେ ପ୍ରଭୁଭୋଜ ପାଳନ କରିବା ସମ୍ଭବପର ନଥିଲା, ଯେହେତୁ ସେମାନେ ଯେଉଁପରି ଭାବରେ ଏହି ପ୍ରଭୁଭୋଜର ଆୟୋଜନ କରୁଥିଲେ ତାହା ଠିକ୍ ନଥିଲା। ସେହିପରି ପରିସ୍ଥିତି ମଧ୍ୟରେ ସେମାନେ ପ୍ରଭୁଭୋଜ ପାଳନ କରିପାରୁନଥିଲେ। ଏକୋଇଶ ପଦରେ ଲେଖା ଅଛି, କାରଣ ଭୋଜନ ସମୟରେ ପ୍ରତ୍ୟେକ ଜଣ ଅନ୍ୟର ଅପେକ୍ଷା ନ କରି ଆପଣା ଆହାର ଭୋଜନ କରେ, ସେଥିପାଇଁ ଜଣେ କ୍ଷୁଧାରେ ରହେ ଓ ଅନ୍ୟ ଜଣେ ମାତାଲ ହୁଏ। ଦେଖନ୍ତୁ, ସେମାନଙ୍କର ଏହି ପ୍ରଭୁଭୋଜ ପାଳନ ଭିନ୍ନ ଧରଣର ଥିଲା, ଅର୍ଥାତ୍ ସେମାନେ ସେମାନଙ୍କର ସମ୍ପୂର୍ଣ୍ଣ ଆହାର ଭୋଜନ ସହିତ ଏହି ପ୍ରଭୁଭୋଜ ମଧ୍ୟ ପାଳନ କରୁଥିଲେ। କିନ୍ତୁ ଏହି ସହଭାଗିତା ନିମନ୍ତେ ସେମାନେ ମଧ୍ୟ ନିଜ ନିଜର ଖାଦ୍ୟ ପ୍ରସ୍ତୁତ କରି ଆଣୁଥିଲେ। କିନ୍ତୁ ଘଟଣା ହେଉଛି, ଏହି ପ୍ରକାର ସହଭାଗିତା ମଧ୍ୟରେ ଦରିଦ୍ରମାନଙ୍କୁ ଉପେକ୍ଷା କରାଯାଉଥିଲା। ଧନୀମାନେ ସେମାନଙ୍କ ଆହାରରୁ ଦରିଦ୍ରମାନଙ୍କୁ ଅଂଶୀ କରାଉନଥିଲେ କି ସେମାନେ ଭୋଜନ ସମୟରେ କେହି କାହାକୁ ଅପେକ୍ଷା କରୁନଥିଲେ। ତେଣୁକରି ଦରିଦ୍ର ବ୍ୟକ୍ତି କ୍ଷୁଧାରେ ରହୁଥିଲା ଓ ଏହିପରି ଭାବରେ ସେମାନଙ୍କ ମଧ୍ୟରେ ବାସ୍ତବ ସମ୍ପର୍କ କିମ୍ବା ସହଭାଗିତା ସ୍ଥାପନ ହୋଇପାରୁନଥିଲା। କେବଳ ସେତିକି ନୁହେଁ, ସେହି ମଣ୍ଡଳୀ ମଧ୍ୟରେ ଆଉ କିଛି ବିଷୟ ମଧ୍ୟ ପରିଲକ୍ଷିତ ହେଉଥିଲା। ବାଇଶ ପଦରେ ଦେଖନ୍ତୁ ଲେଖା ଅଛି, କ'ଣ ତୁମମାନଙ୍କର କି ଭୋଜନପାନ କରିବା ନିମନ୍ତେ ଘର ନାହିଁ? କିମ୍ବା ତୁମେମାନେ କ'ଣ ଈଶ୍ୱରଙ୍କ ମଣ୍ଡଳୀକୁ ଅବଜ୍ଞା କରୁଅଛ? ପୁଣି ଯେଉଁମାନଙ୍କର ନାହିଁ ସେମାନଙ୍କୁ ଲଜ୍ଜା ଦେଉଅଛ? ମୁଁ ତୁମମାନଙ୍କୁ କ'ଣ କହିବି? କ'ଣ ତୁମମାନଙ୍କର ପ୍ରଶଂସା କରିବି? ଏ ବିଷୟରେ ମୁଁ ତୁମମାନଙ୍କର ପ୍ରଶଂସା କରୁନାହିଁ। ପାଉଲଠାରେ କହିବାକୁ ଚାହାନ୍ତି, ଯଦି ସେମାନେ ଅନ୍ୟମାନଙ୍କୁ ଅଂଶୀ କରାଇବାକୁ ଚାହାନ୍ତି ନାହିଁ, ତାହେଲେ ସେମାନେ ନିଜ ନିଜର ଗୃହରେ ଭୋଜନ କରିବା ଉଚିତ। କିନ୍ତୁ ଏପରି କରି ମଣ୍ଡଳୀ ମଧ୍ୟରେ ଫାଟ ସୃଷ୍ଟି କରାଇବା ବା ବିଭେଦ ସୃଷ୍ଟି କରାଇବା ଉଚିତ ନୁହେଁ। ପ୍ରକୃତରେ କେତେକ ସେହି ସହଭାଗିତା ମଧ୍ୟରେ ଦ୍ରାକ୍ଷାରସରେ ମତ ହେଉଥିଲେ। ସେମାନେ ଏହିପରି ଭାବେ ଆତ୍ମିକ ଜୀବନରେ ତଳକୁ ଖସିଯାଉଥିଲେ ଓ ଖ୍ରୀଷ୍ଟଙ୍କ ମୃତ୍ୟୁକୁ ସ୍ମରଣ କରିବାର ପରିସ୍ଥିତି ମଧ୍ୟରେ ନଥିଲେ। କେବଳ ବାହିକ ଭାବେ ସେମାନେ ସେହି ଭୋଜ ପାଳନ କରୁଥିଲେ, ମାତ୍ର ତହିଁରେ ବାସ୍ତବ ଆତ୍ମିକତା ଓ ଭକ୍ତିଭାବ ନଥିଲା। ତେଣୁ ପାଉଲ ସେମାନଙ୍କର ପ୍ରଶଂସା କରିବାକୁ ମଧ୍ୟ ଚାହାନ୍ତି ନାହିଁ। ଆସନ୍ତୁ, ସେହି ପ୍ରଭୁଭୋଜ ପାଳନ କରିବା ନେଇ ପାଉଲଙ୍କ ପ୍ରତି ଯେଉଁ ସମସ୍ତ ଭାବବାଣୀ ପ୍ରଦାନ କରାଯାଇଥିଲା ତାହା ଲକ୍ଷ୍ୟ କରିବାକୁ ଯିବା। ଏଗାର ପର୍ବର ତେଇଶ ଓ ଚବିଶ ପଦରେ ଏହିପରି ଲେଖା ଅଛି, କାରଣ ମୁଁ ପ୍ରଭୁଙ୍କଠାରୁ ପ୍ରାପ୍ତ ଯେଉଁ ଶିକ୍ଷା ତୁମମାନଙ୍କୁ ପ୍ରଦାନ କରିଅଛି ତାହା ଏହି, ଶତ୍ରୁ ହସ୍ତରେ ସମର୍ପିତ ହେବା ରାତ୍ରିରେ ପ୍ରଭୁ ଯୀଶୁ ରୋଟି ଘେନି ଧନ୍ୟବାଦ ଦେଇ ତାହା ଭାଙ୍ଗି କହିଲେ, ଏହା ତୁମମାନଙ୍କ ନିମନ୍ତେ ମୋହର ଶରୀର, ମୋତେ ସ୍ମରଣ କରିବା ନିମନ୍ତେ ଏହା କର। ଲକ୍ଷ୍ୟ କରନ୍ତୁ, ଏହା ଥିଲା ପାଉଲଙ୍କ ପ୍ରତି ସିଧାସଳଖ ଭାବବାଣୀ। ଯେଉଁ ଉପର କୋଠରୀରେ ପ୍ରଭୁ ଯୀଶୁ ଶିଷ୍ୟମାନଙ୍କ ସହିତ ଏହି ପ୍ରଭୁଭୋଜର ବିଷୟକୁ ପ୍ରତିଷ୍ଠା କରାଇଥିଲେ, ସେହି ସମୟରେ ସାଧୁ ପାଉଲ ସେମାନଙ୍କ ସହିତ ନଥିଲେ। ମାତ୍ର ସେ ଏହି ବିଷୟ ନେଇ ପ୍ରଭୁଙ୍କଠାରୁ ସିଧାସଳଖ ଭାବବାଣୀ ପ୍ରାପ୍ତ ହେଉଛନ୍ତି। ଏହି ପ୍ରଭୁଭୋଜ ସେହି ଉପର କୋଠରୀରେ ରାତ୍ରି ସମୟରେ ପ୍ରଭୁ ଯୀଶୁ ଶିଷ୍ୟମାନଙ୍କ ସହିତ ସେହି ନିସ୍ତାର ପର୍ବର ଭୋଜ ପାଳନ କରିବା ପରେ ପ୍ରତିଷ୍ଠିତ କରାଇଲେ, ଯେଉଁ ରାତ୍ରିରେ କି ସେ ଏହି ଭୋଜ ପରେ ପରେ ଶତ୍ରୁ ହସ୍ତରେ ସମର୍ପିତ ହେଲେ। ଏହି ରାତ୍ରି ତାହାଙ୍କ ନିମନ୍ତେ ଏକ ଦାରୁଣ ଯନ୍ତ୍ରଣା ତଥା ବ୍ୟଥାଜନକ ଥିଲା। ଏ ସେହି ରାତ୍ରି ଥିଲା ଯେଉଁ ରାତ୍ରିରେ ଅନ୍ଧକାର ତଥା ନରକର ଶକ୍ତି ଆମ୍ଭମାନଙ୍କର ଉଦ୍ଧାରକର୍ତ୍ତାଙ୍କୁ ବିନାଶ କରିବା ନିମନ୍ତେ ଏକତ୍ରିତ ହୋଇଥିଲେ। ଲକ୍ଷ୍ୟ କରନ୍ତୁ, ପାଉଲ କହନ୍ତି, ଶତ୍ରୁ ହସ୍ତରେ ସମର୍ପିତ ହେବା ରାତ୍ରିରେ ପ୍ରଭୁ ଯୀଶୁ ରୋଟି ଘେନି ଧନ୍ୟବାଦ ଦେଇ ତାହା ଭାଙ୍ଗିଲେ, ଏହା ତୁମମାନଙ୍କ ନିମନ୍ତେ ମୋହର ଶରୀର, ମୋତେ ସ୍ମରଣ କରିବା ନିମନ୍ତେ ଏହା କର। ସେ ସେହି ରାତ୍ରିରେ ଈଶ୍ୱରଙ୍କୁ ଧନ୍ୟବାଦ ଦେଲେ ଯେତେବେଳେ କି ସେହି କୃଶର ଛାୟା ସେହି ଉପର କୋଠରୀ ମଧ୍ୟରେ ତାହାଙ୍କ ଆଖିକୁ ଜଳ ଜଳ ହୋଇ ଦିଶୁଥିଲା। ପାପ ସେହି ଉପର କୋଠରୀର ଦ୍ୱାରରେ ଆଘାତ କରୁଥିଲା ଓ ସେହି ମାଂସକୁ ଚାହୁଁଥିଲା। ମାତ୍ର ପ୍ରଭୁ ଯୀଶୁ ପିତା ଈଶ୍ୱରଙ୍କୁ ଧନ୍ୟବାଦ ଦେଇ ପିତାଙ୍କର ଅଭିମତକୁ ସଫଳ କରିବା ନିମନ୍ତେ ଆଗେଇ ଯାଉଛନ୍ତି। ସେ ଶିଷ୍ୟମାନଙ୍କୁ ତାହାଙ୍କର ଶରୀର ରୂପ ରୋଟିର ଅଂଶୀ କରାଉଛନ୍ତି। ଏହି ରୋଟି ତାହାଙ୍କ ଶରୀରର ନିଦର୍ଶନ। ଏହି ରୋଟି ଭାଙ୍ଗିବାର ବିଷୟ ଅଂଶୀ କରାଇବାର ବିଷୟକୁ ପ୍ରକାଶ କରେ। ଆମେ ନିଜେ ଖ୍ରୀଷ୍ଟଙ୍କ ଶରୀରର ଅଂଶୀ ହେବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କୁ ମଧ୍ୟ ତହିଁର ଅଂଶୀ କରାଇବା ଉଚିତ। ଏହାପରେ 25 ପଦରେ ଲେଖା ଅଛି, ସେହିପରି ଭୋଜନ ଉତ୍ତାରେ ସେ ପାନପାତ୍ର ମଧ୍ୟ ଘେନି କହିଲେ, ଏହି ପାନପାତ୍ର ମୋହର ରକ୍ତରେ ସ୍ଥାପିତ ନୂତନ ନିୟମ। ତୁମେମାନେ ଯେତେ ଥର ଏଥିରୁ ପାନ କର, ସେତେ ଥର ମୋତେ ସ୍ମରଣ କରିବା ନିମନ୍ତେ ଏହା କର। ସେହି ରୁଟି ଖ୍ରୀଷ୍ଟଙ୍କର ସେହି ଭଗ୍ନ ଶରୀରକୁ ପ୍ରକାଶ କରେ ଓ ସେହି ପାନପାତ୍ର ନୂତନ ନିୟମର ବିଷୟକୁ ପ୍ରକାଶ କରେ। ତେବେ ସେହି ପାନପାତ୍ର କ'ଣ? ସେହି ପାନପାତ୍ର ହେଉଛି ତାହାଙ୍କ ଶରୀର ଯାହାକି ରକ୍ତ ଧାରଣ କରେ। ଏହା ଥିଲା ସେହି ରକ୍ତରେ ସ୍ଥାପିତ ନୂତନ ନିୟମର ପାନପାତ୍ର। ସେ ସେହି କୃଷ୍ୟ ମୃତ୍ୟୁଭୋଗ କରିବା ନିମନ୍ତେ ଜନ୍ମଗ୍ରହଣ କରିଥିଲେ ଓ ସେହି ରକ୍ତ ବହାଇଥିଲେ। ପ୍ରେରିତମାନେ ବାରମ୍ବାର ଆମମାନଙ୍କୁ ଏହି ବିଷୟ କହନ୍ତି ଯେ ତାହାଙ୍କର ସେହି ରକ୍ତ ଦ୍ୱାରା ଆମମାନଙ୍କର ପାପ କ୍ଷମା ହୋଇଅଛି ଓ ସେହି ରକ୍ତ ହେତୁ ତାହାଙ୍କର ଦୟା ଆମମାନଙ୍କ ପ୍ରତି ବର୍ତ୍ତିଅଛି। ବାସ୍ତବରେ ଈଶ୍ୱର ଆଜି ଆମମାନଙ୍କ ପାପ ନିମନ୍ତେ ସେହି ପବିତ୍ର ରକ୍ତ ଦ୍ୱାରା ଏକ ଉଦ୍ଧାରର ପଥ ଖୋଲି ଦେଇଛନ୍ତି, ପାପୀର ନିମନ୍ତେ ପରିତାଣ ସାଧନ କରିଅଛନ୍ତି। ସେହି ପାନପାତ୍ର ସେହି ନୂତନ ନିୟମର ରକ୍ତକୁ ଧାରଣ କରିଅଛି, ଯେଉଁ ରକ୍ତ କି ସମଗ୍ର ମାନବ ଜାତିକୁ ପାପରୁ ଉଦ୍ଧାର କରିବା ନିମନ୍ତେ ସମର୍ଥ ହୋଇଅଛି। 11:26 ପଦରେ ଲେଖା ଅଛି, କାରଣ ଯେତେ ଥର ତୁମେମାନେ ଏହି ରୋଟି ଭୋଜନ କର ଓ ଏହି ପାନପାତ୍ରରୁ ପାନ କର, ସେତେ ଥର ତୁମେମାନେ ପ୍ରଭୁଙ୍କ ଆଗମନ ପର୍ଯ୍ୟନ୍ତ ତାହାଙ୍କ ମୃତ୍ୟୁ ପ୍ରଚାର କରୁଅଛ। ଏଠାରେ ଆମେ ତିନୋଟି ଦିଗକୁ ଲକ୍ଷ୍ୟ କରୁଅଛୁ। ଯେତେବେଳେ ଆମେ ସେହି ପ୍ରଭୁଭୋଜ ମେଜର ନିକଟବର୍ତ୍ତୀ ହେଉ, ଆମେ ଏହାର ତିନୋଟି ଦିଗକୁ ଲକ୍ଷ୍ୟ କରୁ। ପ୍ରଥମେ ଆମେ ଅତୀତକୁ ଲକ୍ଷ୍ୟ କରୁ, ଯାହାକି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ସେହି କୃଷାର୍ପିତର ଶରୀର। କାରଣ ପ୍ରଭୁ ଯୀଶୁ କହନ୍ତି, କାରଣ ଯେତେ ଥର ତୁମେମାନେ ଏହି ରୋଟି ଭୋଜନ କର ଓ ଏହି ପାନପାତ୍ରରୁ ପାନ କର, ସେତେ ଥର ତୁମେମାନେ ପ୍ରଭୁଙ୍କ ଆଗମନ ପର୍ଯ୍ୟନ୍ତ ତାହାଙ୍କ ମୃତ୍ୟୁ ପ୍ରଚାର କରୁଅଛ। ତେଣୁ ଆମେ ତାହା ସ୍ମରଣ କରିବା ନିମନ୍ତେ ଏହା କରୁ। ଦ୍ୱିତୀୟରେ ଆମେ ବର୍ତ୍ତମାନକୁ ଲକ୍ଷ୍ୟ କରୁ, କାରଣ ଖ୍ରୀଷ୍ଟ ହେଉଛନ୍ତି ଜୀବିତ ଓ ଆମେ ଏହାଦ୍ୱାରା ତାହାଙ୍କ ସହିତ ସହଭାଗିତା ସ୍ଥାପନ କରୁ। ତୃତୀୟରେ ଆମେ ଭବିଷ୍ୟତକୁ ଲକ୍ଷ୍ୟ କରୁ, କାରଣ ସେ ପୁନର୍ବାର ଏହି ଜଗତକୁ ଆଗମନ କରୁଅଛନ୍ତି। ଏହା ହେଉଛି ତାହାଙ୍କର ପ୍ରତିଜ୍ଞା, ସେ ଏହି ଜଗତର ବିଚାର କରିବାକୁ ଆସୁଅଛନ୍ତି। ତେଣୁ ଆମେ ଯେତେବେଳେ ଏହି ପ୍ରଭୁଭୋଜ ପାଳନ କରୁ, ସେତେବେଳେ ଆମେ ତାହାଙ୍କର ସେହି ଦ୍ୱିତୀୟ ଆଗମନକୁ ପ୍ରଚାର କରୁ। ବାସ୍ତବରେ ଏହି ରୋଟି ଓ ଦ୍ରାକ୍ଷାରସ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଶରୀର ଓ ରକ୍ତର ନିଦର୍ଶନ, ଓ ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀ ଖ୍ରୀଷ୍ଟଙ୍କୁ ଗ୍ରହଣ କରିବା ଦ୍ୱାରା ତାହାଙ୍କର ଏହି ରକ୍ତ ଓ ମାଂସର ସହଭାଗୀ ହୁଏ, ଓ ଏହି ପ୍ରଭୁଭୋଜ ପାଳନ କରିବା ଦ୍ୱାରା ସେ ଯେ ମୋହର ପାପ ନିମନ୍ତେ ମୃତ୍ୟୁଭୋଗ କଲେ ଓ ମୋତେ ଧାର୍ମିକ କରି ଗଣନା କରିବା ନିମନ୍ତେ ମୃତ୍ୟୁରୁ ପୁନର୍ଜୀବିତ ହେଲେ ଓ ମୋ ସହିତ ସାକ୍ଷାତ କରିବାକୁ ଓ ମୋତେ ଗ୍ରହଣ କରିବା ନିମନ୍ତେ ଏହି ଜଗତକୁ ପୁନର୍ବାର ଆଗମନ କରୁଅଛନ୍ତି, ତାହା ପ୍ରକାଶ କରେ। 27-29 ପଦରେ ଏହିପରି ଲେଖା ଅଛି, ଅତେବ ଯେ କେହି ଅଯୋଗ୍ୟ ଭାବରେ ପ୍ରଭୁଙ୍କର ଏହି ରୋଟି ଭୋଜନ କରେ କିମ୍ବା ଏହି ପାତ୍ରରୁ ପାନ କରେ, ସେ ପ୍ରଭୁଙ୍କ ଶରୀରର ଓ ରକ୍ତର ଦାୟୀ ହେବ। କିନ୍ତୁ ମନୁଷ୍ୟ ଆପଣାକୁ ପରୀକ୍ଷା କରୁ, ଆଉ ସେହିପରି ଭାବେ ଏହି ରୋଟି ଭୋଜନ କରୁ ଓ ଏହି ପାତ୍ରରୁ ପାନ କରୁ। କାରଣ ଯେ ପ୍ରଭୁଙ୍କ ଶରୀରକୁ ବିଶେଷ ନମଣି ଭୋଜନ କରେ ଓ ପାନ କରେ, ସେ ଆପଣ ଦଣ୍ଡ ନିମନ୍ତେ ଭୋଜନ କରେ ଓ ପାନ କରେ। ପ୍ରିୟ ବନ୍ଧୁ, ଯେତେବେଳେ ଆପଣ ପ୍ରଭୁ ଭୋଜ ପାଳନ କରନ୍ତି, ସେତେବେଳେ ଆପଣଙ୍କ ସହିତ ଅଛନ୍ତି। ତାଙ୍କର ଉପସ୍ଥିତି ଆପଣଙ୍କ ସହିତ ରହିଛି। ଏହା ଚିହ୍ନ ନୁହେଁ, ମାତ୍ର ବାସ୍ତବ। ଆପଣ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ସେହି କୃଷାର୍ପିତ ଶରୀରକୁ ଭଲଭାବେ ଅନୁଧ୍ୟାନ କରିବାକୁ ଅଛି। ସେହି ରୋଟି ଆପଣଙ୍କ ମୁଖରେ ଅଛି, ମାତ୍ର ଖ୍ରୀଷ୍ଟ ଆପଣଙ୍କ ହୃଦୟରେ ଅଛନ୍ତି। ତେଣୁ ଆମେ ସେହି ପ୍ରଭୁଭୋଜ ମେଜର ନିକଟବର୍ତ୍ତୀ ହେବା ସମୟରେ ଖ୍ରୀଷ୍ଟଙ୍କର ବାସ୍ତବତାକୁ ହୃଦୟଙ୍ଗମ କରିବାକୁ ଚେଷ୍ଟା କରୁ। ତିରିଶ ପଦରେ ଲେଖା ଅଛି, ଏହି ହେତୁ ତୁମମାନଙ୍କ ମଧ୍ୟରେ ଅନେକ ଦୁର୍ବଳ ଓ ପୀଡ଼ିତ ପୁଣି ଅନେକ ମହାନିଦ୍ରାପ୍ରାପ୍ତ ଅଟନ୍ତି। ସେମାନେ ଅସୁସ୍ଥତା ଓ ମୃତ୍ୟୁ ଭୋଗ କଲେ, କାହିଁକି? ଯେହେତୁ ସେମାନେ ସେହି ପ୍ରଭୁଭୋଜକୁ ଅଯୋଗ୍ୟ ଭାବରେ ଗ୍ରହଣ କଲେ, ସେମାନେ ତହିଁର ବାସ୍ତବତା ପ୍ରତି ଦୃଷ୍ଟି ଦେଲେ ନାହିଁ। ଏହାପରେ 31-32 ପଦରେ ଲେଖା ଅଛି, କିନ୍ତୁ ଯଦି ଆମ୍ଭେମାନେ ଆପଣା ଆପଣାର ବିଚାର କରନ୍ତୁ, ତେବେ ବିଚାରିତ ହେଉନଥାନ୍ତୁ, ଆଉ ଜଗତ ସହିତ ଯେପରି ଦଣ୍ଡାଜ୍ଞା ପ୍ରାପ୍ତ ନ ହେଉ, ଏଥିନିମନ୍ତେ ପ୍ରଭୁଙ୍କ ଦ୍ୱାରା ବିଚାରିତ ହୋଇ ଆମ୍ଭେମାନେ ଶାସ୍ତି ଭୋଗ କରୁଅଛୁ। ଏହା ବିଶ୍ୱାସୀମାନଙ୍କ ବିଷୟ ନେଇ ପ୍ରକାଶ କରେ। ଯେତେବେଳେ ଆମେ ଭୁଲ କରୁ, ସେତେବେଳେ ଆମେ ନିଜର ବିଚାର କରିପାରିବା। ଯଦି ଆମେ ତାହା ନ କରୁ, ତାହେଲେ ସେ ଆମମାନଙ୍କର ବିଚାର କରିବେ। ଯେତେବେଳେ ଆମେ ଈଶ୍ୱରଙ୍କ ଦ୍ୱାରା ବିଚାରିତ ହେଉ, ସେତେବେଳେ ଆମେ ଶାସ୍ତି ଭୋଗ କରୁ, ଯେପରି ଆମେ ଜଗତ ସହିତ ବିଚାରିତ ହେବା ନାହିଁ। କାରଣ ସେ ଭବିଷ୍ୟତରେ ଏହି ଜଗତର ବିଚାର କରିବାକୁ ଆସୁଅଛନ୍ତି। ତେଣୁକରି ସେ ବର୍ତ୍ତମାନ ତାହାଙ୍କର ନିଜ ଲୋକମାନଙ୍କର ବିଚାର କରନ୍ତି। 33-34 ପଦ ମଧ୍ୟରେ ଏହିପରି ଲେଖା ଅଛି, ଅତଏବ ମୋହର ଭାଇମାନେ, ତୁମେମାନେ ଭୋଜନ କରିବା ନିମନ୍ତେ ସମବେତ ହେବା ସମୟରେ ପରସ୍ପର ପାଇଁ ଅପେକ୍ଷା କର। ତୁମମାନଙ୍କ ସମାଗମ ଯେପରି ଦଣ୍ଡ ନିମନ୍ତେ ନ ହୁଏ, ଏଥିପାଇଁ ଯଦି କେହି କ୍ଷୁଧିତ, ତେବେ ସେ ଘରେ ଭୋଜନ କରୁ, ଅବଶିଷ୍ଟ ସମସ୍ତ ବିଷୟ ମୁଁ ଗଲେ ବୁଝିବି। ଏଥିରୁ ଜଣାଯାଏ ଯେ ସେହି କରିନ୍ଥୀୟ ମଣ୍ଡଳୀ ମଧ୍ୟରେ ଅନ୍ୟାନ୍ୟ ବିଷୟରେ ମଧ୍ୟ ତ୍ରୁଟି ଥିଲା। ମାତ୍ର ପାଉଲ ବର୍ତ୍ତମାନ ସେହି ସମସ୍ତ ବିଷୟ ସେମାନଙ୍କ ନିକଟକୁ ଲେଖିବାକୁ ଯାଉନାହାନ୍ତି, ଆଉ ସେ କହନ୍ତି ଯେ ଯେତେବେଳେ ସେ ସେଠାକୁ ଯିବେ, ସେତେବେଳେ ସେ ସେହି ସମସ୍ତ ବିଷୟ ବୁଝିବେ। ମାତ୍ର ସେମାନଙ୍କୁ ବର୍ତ୍ତମାନ ସ୍ମରଣ କରାଇ ଦିଅନ୍ତି ଯେପରି ସେମାନେ ଏକମନ ଓ ଏକଚିତ ହୋଇ ପ୍ରଭୁଭୋଜର ଅଂଶୀ ହୁଅନ୍ତି ଓ ଖ୍ରୀଷ୍ଟଙ୍କର ବାସ୍ତବତାକୁ ଉପଲବ୍ଧି କରି ଖ୍ରୀଷ୍ଟଙ୍କ ଆଦର୍ଶ ଅନ୍ୟମାନଙ୍କ ନିକଟରେ ରକ୍ଷା କରନ୍ତି। ତେଣୁ ଆସୁ ଆଜି ଆମମାନେ ମଧ୍ୟ ଖ୍ରୀଷ୍ଟ ବିଶ୍ୱାସ ହିସାବରେ ସେହି ଶିକ୍ଷା ଓ ଆଦର୍ଶରେ ଅନୁପ୍ରାଣିତ ହେଉ। ପ୍ରଭୁଭୋଜର ବାସ୍ତବତାକୁ ଉପଲବ୍ଧି କରୁ, ଖ୍ରୀଷ୍ଟଙ୍କର ସେହି ଉପସ୍ଥିତିକୁ ଉପଲବ୍ଧି କରିବା ପାଇଁ ଚେଷ୍ଟା କରୁ ଏବଂ ପରସ୍ପର ସହିତ ଏକମନ ଏକଚିତ ହୋଇ ଏକମେଳି ହୋଇ ଆମେ ସେହି ସହଭାଗିତାର ଅଂଶୀ ହେଉ। ଯଦି ଏହି ସହଭାଗିତା ମଧ୍ୟରେ ଆମମାନେ ଅନ୍ୟ ବିଶ୍ୱାସୀ ପ୍ରତି ହିଂସାର ମନୋଭାବ ଧାରଣ କରୁ ବା ତା ସହିତ କପଟ ଆଚରଣ କରୁ, ତାହେଲେ ତହିଁରେ କିଛି ଲାଭ ନାହିଁ, ସେ ସହଭାଗିତାର କୌଣସି ମୂଲ୍ୟ ନାହିଁ। ପ୍ରଭୁ ଚାହାନ୍ତି ଆମେ ଯେପରି ପରସ୍ପରକୁ ପ୍ରେମ କରୁ ଏବଂ ଏକ ମନ ହୋଇ ଆମେ ପ୍ରଭୁଭୋଜର ଅଂଶୀ ହେଉ। ପ୍ରଭୁ ଆଜି ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀ ଏବଂ ବିଶ୍ୱାସିନୀମାନଙ୍କ ଜୀବନରୁ ତାହା ହିଁ ଆଶା କରନ୍ତି, କିନ୍ତୁ ଆଜି ଆମେ କ'ଣ ସେହି ପ୍ରଭୁଭୋଜର ବାସ୍ତବତାକୁ, ଗୁରୁତ୍ୱପୂର୍ଣ୍ଣତାକୁ ଉପଲବ୍ଧି କରିପାରିଛୁ କି? ଯଦି ନାହିଁ, ଆଜି ବି ମଧ୍ୟ ସମୟ ଅଛି ନିଜକୁ ସଂଶୋଧିତ କରି ଏକ ମନ ହୋଇ ଏକ ପ୍ରେମୀ ହୋଇ ପ୍ରଭୁଙ୍କର ସେହି ସହଭାଗିତାର ଅଂଶୀ ହେଉ।
ପ୍ରିୟ ବନ୍ଧୁ, ମୋର ଅନୁରୋଧ, ଆମେ ଯେତେବେଳେ ପ୍ରଭୁଙ୍କର ସହଭାଗିତା ମଧ୍ୟକୁ ଆସୁଅଛୁ, ଆମମାନେ ନିଜ ନିଜକୁ ଲକ୍ଷ୍ୟ କରିବା ଉଚିତ। ଆଉ ଯଦି ମୋର ମୋ ଭାଇ ସହିତ ସମ୍ପର୍କ ଠିକ୍ ନାହିଁ, ଯଦି ମୋର ଉପରିସ୍ଥମାନଙ୍କ ସହିତ ମୋର ସମ୍ପର୍କ ଠିକ୍ ନାହିଁ, ତାହେଲେ ସେହି ପ୍ରଭୁଭୋଜରେ ଅଂଶୀ ହେବା ପୂର୍ବରୁ ପ୍ରଥମେ ମୋର ଭାଇ ସହିତ ସମ୍ପର୍କ ଠିକ୍ ରଖିବା ଉଚିତ, ଭାଇ ସହିତ ମିଳିତ ହେବା ଉଚିତ, ନିଜର ଉପରିସ୍ଥମାନଙ୍କ ସହିତ ମିଳିତ ହେବା ଉଚିତ। ତାହାପରେ ଯାଇ ପ୍ରଭୁ ଭୋଜର ଅଂଶୀ ହେଲେ ପ୍ରଭୁ ନିଶ୍ଚିତ ଭାବରେ ଗୌରବାନ୍ୱିତ ହୋଇପାରିବେ। ଅନେକ ସମୟରେ ଦେଖାଯାଏ ଯେ ମାଣ୍ଡଳିକ ସହଭାଗିତା ମଧ୍ୟରେ ଯଦିଓ ପରସ୍ପର ମଧ୍ୟରେ ଠିକ୍ ସମ୍ପର୍କ ନଥାଏ ବା କଥାବାର୍ତ୍ତା ନଥାଏ, ତଥାପି ବିଶ୍ୱାସୀ ବିଶ୍ୱାସିନୀମାନେ ସମବେତ ହୋଇ ପ୍ରଭୁ ଭୋଜର ଅଂଶୀ ହୋଇଥାନ୍ତି। କିନ୍ତୁ ପ୍ରଭୁ ଆମମାନଙ୍କ ଜୀବନରୁ ସେ ପ୍ରକାର ସହଭାଗିତା ଚାହାନ୍ତି ନାହିଁ। ସେ ଚାହାନ୍ତି ଯେପରି ଆମମାନେ ପରସ୍ପର ସହିତ ମିଳିତ ହେଉ, ପରସ୍ପରକୁ ପ୍ରେମ କରୁ, ପରସ୍ପର ସହିତ ସୁସମ୍ପର୍କ ରକ୍ଷା କରୁ। ତା ନହେଲେ ଆମେ ଯଦିଓ ପ୍ରଭୁଙ୍କର ସେହି ପ୍ରଭୁ ଭୋଜର ଅଂଶୀ ହୋଇଥାଉ, ମାତ୍ର ଆମମାନେ ପ୍ରଭୁଙ୍କ ମନରେ ଦୁଃଖ ଦେଇଥାଉ। ପ୍ରଭୁ ଚାହାନ୍ତି ନାହିଁ ଯେପରି ଆମମାନେ ଏହି ପ୍ରକାର ମନୋଭାବ ନେଇ ପ୍ରଭୁ ଭୋଜର ଅଂଶୀ ହେଉ, କାରଣ ତାହା ପବିତ୍ର ଭୋଜ। ଆଉ ସେହି ପବିତ୍ର ସହଭାଗିତା ମଧ୍ୟରେ ଯଦି ଅପବିତ୍ରତା ରହିଥାଏ, ତାହେଲେ ପ୍ରଭୁ କେବେ ହେଲେ ସନ୍ତୁଷ୍ଟ ହେବେ ନାହିଁ। ତେଣୁ ଆସୁ ଆଜି ଯେତେବେଳେ ଆମମାନେ ମାଣ୍ଡଳିକ ସହଭାଗିତା ମଧ୍ୟ ଦେଇ ପ୍ରଭୁ ଭୋଜର ଅଂଶୀ ହେଉ, ସେତେବେଳେ ଆମମାନେ ନିଜ ନିଜର ଜୀବନକୁ ଦେଖୁ ଯେ ମୋର ମୋ ଭାଇ ସହିତ କିଛି ଖରାପ ସମ୍ପର୍କ ନାହିଁ ତ, ମୋର ମଣ୍ଡଳୀର ବିଶ୍ୱାସୀ ଭାଇ ଭଉଣୀମାନଙ୍କ ସହିତ କୌଣସି ପ୍ରକାର ଅମିଳନ ଭାବ ନାହିଁ ତ। ଆଉ ଯଦି ତାହା ସେହି ସମୟରେ ମନ ମଧ୍ୟରେ ଆସେ, ତାହେଲେ ସେହି ସହଭାଗିତାର ଅଂଶୀ ହେବା ପୂର୍ବରୁ ତୁରନ୍ତ ଯାଇ ନିଜର ଭାଇ ବା ଭଉଣୀ ସହିତ ମିଳିତ ହୁଅନ୍ତୁ, ତାପରେ ପ୍ରଭୁ ଭୋଜର ଅଂଶୀ ହୁଅନ୍ତୁ। ତାହେଲେ ଦେଖିବେ ପ୍ରଭୁ ଆପଣଙ୍କୁ କେତେ ଆଶୀର୍ବାଦ କରିବେ, ଆଉ ଆପଣ ସେହି ସହଭାଗିତା ମଧ୍ୟ ଦେଇ ପ୍ରଭୁଙ୍କର ସେହି ସହଭାଗିତାକୁ ଆପଣ ଉପଲବ୍ଧି କରିପାରିବେ। ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।
শ্রোতা আপন ঈশ্বর বাক্য শুণবা নিমন্তে সময় দেবার আমি ধন্যবাদী। আপনার যদি প্রভু যীশুঙ্কর বাক্য বিষয়ে ও তাহাঙ্কর প্রেম বিষয়ে অধিক জাঁয়া চাহিদি, যাকে আপনার পাপর উদ্ধার পাইব নিমন্তে পথ দেখাইব, তাহলে আমাদের পত্র মাধ্যমে অথবা টেলিফোন যোগে যোগাযোগ করতু। আমার ঠিকা পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001।
মোবাইল নম্বর 9777221415।
ঠিকানাটি আউথরে শুনন্তু, পথ প্রদর্শিকা ট্রান্সওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001।
মোবাইল নম্বর 9777221415।
আমার ইমেল অ্যাড্রেসটি লিখে রাখুন, odia.ttb@radio882.com। তবে আজ এইখানে রাখুছু। প্রভু যীশু আপনাদের আশীর্বাদ করন্তু। নমস্কার।
ধরি কড়া পথর।